हेलो हेलो ମୁଁ ଭରତ ସାହୁ ଏକୋଇଶ ନମ୍ବର ୱାର୍ଡର ଜଣେ ସଭ୍ୟ। ଆମର ଅଭିଯୋଗ ହେଉଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯୋଉ 108 ଆମ୍ବୁଲାନ୍ସ ଲୋକଙ୍କ ସେବାରେ ଲାଗୁଛି ଲାଗିବା ପାଇଁ ଡିକ୍ଲାର କରୁଛନ୍ତି, କିନ୍ତୁ ଆମେ 108କୁ କଲ୍ କଲା ପରେ ମଧ୍ୟ ଆମର ଠିକ ସମୟରେ ଆମ୍ବୁଲାନ୍ସ ସେମାନଙ୍କ ନିକଟକୁ ଆସ ଏହାର ସମାଧାନ କଣ ଆପଣ ଟିକେ ଗଭର୍ଣ୍ଣମେଣ୍ଟକୁ ଜଣାନ୍ତୁ, କାରଣ ବହୁତ ପେସେଣ୍ଟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, 108 ଆମ୍ବୁଲାନ୍ସ ସଞ୍ଚିତ ହେଉଛନ୍ତି, ଭଲ ହେଉଛି କିନ୍ତୁ ଆମ୍ବୁଲାନ୍ସ ମୂଳରୁ ଆସୁନାହିଁ, ତେଣୁ ଏହାର ସମାଧାନ ପାଇଁ ତୁରନ୍ତ ଆପଣମାନେ ବ୍ୟବସ୍ଥା କରନ୍ତୁ। ମୁଁ ଏତିକି କହୁଛି ଭୁବନେଶ୍ୱର 21 ନମ୍ବର ୱାର୍ଡ ନିରଙ୍କାରୀ ନଗର। ମୁଁ ହଉଛି ଜଣେ ବାସିନ୍ଦା, ମୋ ନାଁ ଭରତ ସାହୁ।